ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଦେଖା କିରଣ ଜୀବନର ଅଲିଭା ଦୀପ, ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ, ତୁମେ ପ୍ରେମମୟ। ଖାଲି ଅର୍ଚ୍ଚନା ମୋର ପଢ଼ାଇ ନିଅ ହେ ଅନନ୍ତ ପଥରେ, ପଢ଼ାଇ ନିଅ ହେ ଅନନ୍ତ ପଥରେ ମୋ ପ୍ରାଣର ପ୍ରିୟତମ ତୁମେ ସ୍ନେହମୟ ତୁମେ ପ୍ରେମମୟ ତୁମେ ସ୍ନେହମୟ ତୁମେ ପ୍ରେମମୟ ତୁମେ ମୋ ଆଶାର ଅଧିକା କିରଣ ତୁମେ ମୋ ଆଶାର ଅଧିକା କିରଣ ଜୀବନର ଅଲିଭା ଦୀପ ତୁମେ ସ୍ନେହମୟ ତୁମେ ପ୍ରେମମୟ ତୁମେ ସ୍ନେହମୟ ତୁମେ ପ୍ରେମମୟ।
ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଅନ୍ୟ ମହିଳା ଭାଗ 2। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଅନ୍ୟ ମହିଳା ଭାଗ 2। ଭାଗ 1 ଗତକାଲି ଆମେ ଆଲୋଚନା କରିଅଛୁ, ଚାଲନ୍ତୁ ସେହି ଆଲୋଚନାକୁ ଆମେ ଆଗକୁ ବଢ଼ାଇବା। ପ୍ରକାଶିତ ବାକ୍ୟ 17:5 ବର୍ଣ୍ଣନା, ମାତା ବାବିଲର ବେଶ୍ୟା ଝିଅମାନେ କିଏ? ଆମେ ମାତା ବେବିଲନ ବିଷୟରେ ଗତକାଲି ଶିକ୍ଷା କଲୁ। ସେହି ମାତା ବାବିଲନର ସେମାନଙ୍କ ବେଶ୍ୟା ଝିଅମାନେ କିଏ? ସେମାନେ ଏପରି କିଛି ଚର୍ଚ୍ଚ ଯାହାକୁ ମୂଳ ମାଥା ବାବିଲନ ମିଥ୍ୟା ଶିକ୍ଷାକୁ ବିରୋଧ କରୁଥିଲେ ଏବଂ ମହାନ ପ୍ରୋଟେଷ୍ଟାଣ୍ଟ ସଂସ୍କାର ସମୟରେ ତାଙ୍କୁ ଛାଡ଼ିଦେଲେ। କିନ୍ତୁ ପରେ ସେମାନେ ମାତାର ନୀତି ଏବଂ କାର୍ଯ୍ୟକୁ ଅନୁକରଣ କରିବାକୁ ଲାଗିଲେ ଏବଂ ଏହିପରି ଭାବରେ ସେମାନେ ନିଜେ ପଡ଼ିଗଲେ। କୌଣସି ମହିଳା ବେଶ୍ୟା ଜନ୍ମ ଝିଅ ହୁଅନ୍ତି ନାହିଁ, ନା ପ୍ରତୀକାତ୍ମକ ପ୍ରୋଟେଷ୍ଟାଣ୍ଟ ଝିଅ ଚର୍ଚ୍ଚଗୁଡ଼ିକ ମଧ୍ୟ ଜନ୍ମ ହୋଇନଥିଲେ। ଯେକୌଣସି ଚର୍ଚ୍ଚ ବା ସଂଗଠନ ଯାହା ବାବିଲର ମିଥ୍ୟା ଶିକ୍ଷା ଏବଂ ଅଭ୍ୟାସଗୁଡ଼ିକ ଶିକ୍ଷା ଦିଏ ଏବଂ ଅନୁସରଣ କରେ ତାହା ଏକ ପତିତ ଚର୍ଚ୍ଚ କିମ୍ବା ଝିଅ ହୋଇପାରେ। ତେଣୁ ବାବିଲ ହେଉଛି ଏକ ପାରିବାରିକ ନାମ ଯାହା ଉଭୟ ମନ୍ଦର ଚର୍ଚ୍ଚ ଏବଂ ତାଙ୍କ ଝିଅମାନଙ୍କ ମଧ୍ୟ ଆଲିଙ୍ଗନ କରେ। ବନ୍ଧୁ, ପ୍ରକାଶିତ 17 ମାତା ବାବିଲ ପଶୁ ଉପରେ ଚଢ଼ିବା ପରି ଚିତ୍ରିତ, କାହିଁକି? ପଶୁ କ'ଣ ପ୍ରତିନିଧି କରେ? ଯେପରିକି ଆମେ ଦେଖିଅଛୁ ପ୍ରକାଶିତ 13:1-7 ଯୀଶୁ ପାପୁଙ୍କ ଚର୍ଚ୍ଚ ଏବଂ ରାଜ୍ୟର ମିଶ୍ରଣ ଭାବରେ ଚିତ୍ରଣ କରିଥିଲେ। ଅଧିକ ପ୍ରକାଶିତ 17 ଯୀଶୁ ଚର୍ଚ୍ଚ ବା ବେଶ୍ୟା ଏବଂ ରାଜ୍ୟ ପଶୁକୁ କୃତକ ସଂସ୍ଥା ଭାବରେ ଚିତ୍ରଣ କରିଥିଲେ। ଯଦିଓ ଏହା ସମ୍ବନ୍ଧୀୟ ମହିଳା ଜନକ ସେହି ପଶୁକୁ ଦୂରେଇ ରଖିଛି, ଯାହା ସୂଚିତ କରେ ଯେ ଚର୍ଚ୍ଚଟି ରାଜ୍ୟ ନିୟନ୍ତ୍ରଣରେ ଅଛି। ପ୍ରକାଶିତ 13:1-7
ଦଶରେ ଯୀଶୁ ଯାହାକି ପୋପଙ୍କ ଚର୍ଚ୍ଚ ଏବଂ ରାଜ୍ୟର ମିଶ୍ରଣ ଭାବରେ ଚିତ୍ରଣ କରିଥିଲେ। ପ୍ରକାଶିତ ଅଧ୍ୟାୟ ସତରରେ ଯୀଶୁ ଚର୍ଚ୍ଚ ବେଶ୍ୟା ଏବଂ ରାଜ୍ୟ ପଶୁକୁ ପୃଥକ ସଂସ୍ଥା ଭାବରେ ଚିତ୍ରଣ କରିଥିଲେ। ଯଦିଓ ସମ୍ବନ୍ଧନୀୟ ମହିଳା କ'ଣ ସେହି ପଶୁକୁ ଦୂରେଇ ରଖିଛନ୍ତି ଯାହା ସୂଚିତ କରେ ସେ ଚର୍ଚ୍ଚଟି ରାଜ୍ୟ ନିୟନ୍ତ୍ରଣରେ ଅଛି। ଶେଷ ସମୟ ଆଡଭେଣ୍ଟିଜ୍କୁ ପୂରଣ କରିବାର ପ୍ୟାପାସି ସହିତ ଅନ୍ୟ କେଉଁ ଶକ୍ତି ଏକତ୍ର ହୁଅନ୍ତି, ଯେପରିକି ପ୍ରକାଶିତ ବାକ୍ୟ ତାର 16:13-14 ଆମେ ଦେଖୁ କି ଜହନ ଦେଖନ୍ତି ତିନୋଟି ଅଶୁଚି ଆତ୍ମା ଅଜଗରର ମୁଖରୁ ଆଉ ପଶୁ ମୁଖରୁ ଓ ମିଥ୍ୟା ଭବିଷ୍ୟତ ବକ୍ତାଙ୍କ ମୁଖରୁ ବାହାରି ଆସୁଛି। କେମିତି? ତିନିଟି ଅଶୁଚି ଆତ୍ମା ଅଜଗର ମୁଖରୁ, ପଶୁ ମୁଖରୁ ଆଉ ମିଥ୍ୟା ଭବିଷ୍ୟତ ବକ୍ତାଙ୍କ ମୁଖରୁ, କାରଣ ସେମାନେ ଭୂତମାନଙ୍କ ଆତ୍ମା ଅଟନ୍ତି, ଯାହାକି ପୃଥିବୀ ତଥା ସମଗ୍ର ଜଗତର ରାଜାମାନଙ୍କ ନିକଟକୁ ଯାଇ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସେହି ମହାନ ଦିନର ଯୁଦ୍ଧରେ ସେମାନଙ୍କୁ ସଂଗ୍ରହ କରିବାକୁ ଯାଇଥାଏ। ପ୍ରକାଶିତ ବାକ୍ୟ 12:3-4 ଏବଂ ପ୍ରକାଶିତ ବାକ୍ୟ 13:11-14 ଏବଂ 19:20 ମିଥ୍ୟା ଭବିଷ୍ୟତ ବକ୍ତା ପ୍ରକାଶିତ ବାକ୍ୟ 13:1-8 କିମ୍ବା ପାପାସୀ ସହିତ ଏକ ମିଳନ ଗଠନ କରନ୍ତି। ପ୍ରକାଶିତ 12 ଯାହାକି ଆମେ ଡ୍ରାଗନ୍ ସେଇ ଯେ ପାଗନ୍ ରୋମ୍ ମାଧ୍ୟମରେ କାର୍ଯ୍ୟ କରୁଥିବା ଶୈତାନକୁ ପ୍ରତିପାଦିତ କରେ, ଅପବିତ୍ର ସହଭାଗୀ ଯେପରି ଇସଲାମ ବୌଦ୍ଧବାଦରେ ସିନ୍ଥୋଲିଷ୍ଟ ହିନ୍ଦୁ ଧର୍ମ ବୟସ ଧର୍ମ ନିରପେକ୍ଷ ମାନବୀୟ ଇତ୍ୟାଦି ପରି ଅନଖ୍ରୀଷ୍ଟିଆନ ଅନ୍ତର୍ଭୁକ୍ତ ଏହି ଶେଷ ସମୟରେ ମିଥ୍ୟାବାଦୀ ଭବିଷ୍ୟତ ବିଦ୍ରୋହୀ ବିରୋଧ ପ୍ରଦର୍ଶନ କେନ୍ଦ୍ରିତ ଉପସ୍ଥାପନ ଯୁକ୍ତରାଷ୍ଟ୍ରର ଯାହା ପଶୁଙ୍କ ବିୟର୍ଡ ବୋର୍ଡର ଉପାସନାକୁ ଆଗେଇ ନେବାରେ ନେତୃତ୍ୱ ନେବ। ପଶୁଟି ହେଉଛି ପ୍ୟାପାସି। ଏହି ତିନୋଟି ଶକ୍ତି ଅନଖ୍ରୀଷ୍ଟୀୟ ଧର୍ମ ଏବଂ ସରକାର ବିଦ୍ରୋହୀ ପ୍ରୋଟେଷ୍ଟାଣ୍ଟିଜମ୍ ଏବଂ ରୋମାନ କ୍ୟାଥୋଲିକ ଯାହାକି ଆମେ ଆର୍ମଗାର୍ଡେନ ସହଯୋଗୀ ହେବ ବୋଲି ଆମେ ଦେଖିଥିଲୁ। ସେହି ସବୁ ଈଶ୍ୱରଙ୍କ ବିରୁଦ୍ଧରେ ଶେଷ ଯୁଦ୍ଧ, ତାଙ୍କ ନିୟମ, ତାଙ୍କର ବିଶ୍ୱସ୍ତ ଅନୁଗାମୀ, ଏହି ସମ୍ବନ୍ଧୀୟକୁ ପ୍ରକାଶିତ ବାକ୍ୟ 18:2 ଯୀଶୁଙ୍କ ଦ୍ୱାରା ମହାନ ବାବିଲ କୁହାଯାଏ। ବନ୍ଧୁ, ଏହିପରି ବିବିଧ ପୃଷ୍ଠଭୂମି ଥିବା ସଂଗଠନଗୁଡ଼ିକ କିପରି ପ୍ରଭାବଶୀଳ ଭାବରେ ଏକଜୁଟ ହେବେ, ଯେପରି ଆମେ ପ୍ରକାଶିତ ବାକ୍ୟ 17:13 ଦେଖୁ, ଏମାନେ ଗୋଟିଏ ମନରେ ଏବଂ ସେମାନେ ପଶୁକୁ ସେମାନଙ୍କର ଶକ୍ତି ଏବଂ ଅଧିକାର ଦେବେ। ଗୋଟିଏ ମନରେ ଏଇ ଯେ ପୃଷ୍ଠଭୂମି ଥିବା ସଂଗଠନଗୁଡ଼ିକ କିପରି ପ୍ରଭାବଶାଳୀ ଭାବେ ଏକଜୁଟ ହେବେ, ଏକ ମନରେ ସେମାନେ ପଶୁକୁ ସେମାନଙ୍କ ଶକ୍ତି ସେମାନଙ୍କ ଅଧିକାର ଦେବେ। ପ୍ରକାଶିତ ବାକ୍ୟ ତାର 16:13-14 କହେ ଯେ ବେଙ୍ଗ ପରି ଅଶୁଚି ଆତ୍ମା ଯାହା ଭୂତମାନଙ୍କର ଆତ୍ମା ସେମାନେ କାର୍ଯ୍ୟ କରୁଥିବା ଚମତ୍କାର ମାଧ୍ୟମରେ ସେମାନଙ୍କୁ ଏକତ୍ର କରିବେ। ଆଧ୍ୟାତ୍ମିକତା ବିଶ୍ୱାସ ସେ ମୃତ୍ୟୁମାନେ ଜୀବିତ ଏବଂ ଜୀବିତମାନଙ୍କ ସହିତ ଯୋଗାଯୋଗ କରିପାରିବେ। ଶୈତାନ ଏବଂ ତାଙ୍କ ଦୂତମାନେ ମୃତ୍ୟୁ ପ୍ରିୟଜନଙ୍କ ଆତ୍ମା ପୁରାତନ ଭବିଷ୍ୟତ ବକ୍ତା ସ୍ୱର୍ଗର ଦୂତଗଣ ଏହିପରି ଦ୍ୱିତୀୟ କରନ୍ତି 11:13-14 ଆମେ ପାଉଅଛୁ, ଏବଂ ଖ୍ରୀଷ୍ଟ ନିଜେ ମଧ୍ୟ ମାଥିଓ 24:24 କହନ୍ତି ବିଶ୍ୱକୁ ବିଶ୍ୱାସ କରିବେ ଯେ ସେମାନଙ୍କ କାରଣ ହେଉଛି ସ୍ୱର୍ଗରୁ ସେହିପରି ଆସିବ ବୋଲି। କ୍ୟାଥୋଲିକ୍ ମରିୟମ୍ ଏବଂ ଅନ୍ୟ ମୃତ୍ୟୁ ସାଧୁମାନଙ୍କୁ ପ୍ରାର୍ଥନା କରନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଏହି ସାଧୁମାନେ ସେମାନଙ୍କ ଅନୁଗାମୀମାନଙ୍କୁ ଚମତ୍କାର ଦ୍ୱାରା ଆଶୀର୍ବାଦ କରନ୍ତି। ବୋଧ ହୁଏ ଆପଣମାନେ ଯଦି କୌଣସି ଅନଆଡ଼ଭେଣ୍ଟିଷ୍ଟ ଗୀର୍ଜାକୁ ଯିବେ ବା ଅନ୍ୟ ମଣ୍ଡଳୀକୁ ଯିବେ, ଆପଣ ଦେଖିପାରିବେ ମେରିୟମ୍ର ମୂର୍ତ୍ତି ହସ୍ତରେ ଯୀଶୁଙ୍କ ଶିଶୁ ଯୀଶୁ ଏହିପରି ଦେଖନ୍ତି। ତାହା ହେଉଛି ଏକ ଉଦାହରଣ। କ୍ୟାଥୋଲିକ୍ ମରିୟମ୍ ଏବଂ ଅନ୍ୟ ମୃତ୍ୟୁ ସାଧୁମାନଙ୍କୁ ପ୍ରାର୍ଥନା କରନ୍ତି, ଯେମାନେ ମୃତ୍ୟୁବରଣ କରିଛନ୍ତି ସେମାନେ ମଧ୍ୟ ପ୍ରାର୍ଥନା ସେମାନଙ୍କୁ ପ୍ରାର୍ଥନା କରନ୍ତି। ଅନଖ୍ରୀଷ୍ଟିଆନ ଧର୍ମ ଅଧ୍ୟାତ୍ମିକ ଭାବରେ ମୃତ୍ୟୁମାନଙ୍କ ଆତ୍ମା ଉପରେ ବିଶ୍ୱାସ ଏବଂ ଉପାସନା ଉପରେ ଆଧାରିତ। ନୂତନ ଯୁଗ ଚ୍ୟାନେଲି ଉପରେ ଚାପ ପକାଇଥାଏ, ମୃତ୍ୟୁମାନଙ୍କ ଆତ୍ମା ସହିତ କଥାବାର୍ତ୍ତା, ବିଦ୍ରୋହୀ ପ୍ରୋଟେଷ୍ଟାଣ୍ଟିଜମ୍ ବିଶ୍ୱାସ କରେ ଯେ ମୃତ୍ୟୁମାନେ ମୃତ୍ୟୁ ନୁହନ୍ତି, ବରଂ ସେମାନେ ସ୍ୱର୍ଗ କିମ୍ବା ନର୍କରେ ଜୀବିତ ଅଟନ୍ତି ବୋଲି ସେମାନେ କହନ୍ତି। ଏହିପରି ସେମାନେ ଭୂତମାନଙ୍କ ଦ୍ୱାରା ପ୍ରତାରଣା ଶିକାର ହୁଅନ୍ତି, ଯେଉଁମାନେ ମୃତ୍ୟୁମାନଙ୍କର ଆତ୍ମା ଭାବରେ ପରିଚିତ ହୁଅନ୍ତି। ବନ୍ଧୁ, ଈଶ୍ୱର ବାବିଲକୁ କେଉଁ ପାପ ପାଇଁ ଦୋଷ ଦିଅନ୍ତି? ମହାନ ବାବିଲ ପତିତ ହେଲା, ଯେପରି ପ୍ରକାଶିତ ବାକ୍ୟ 18:2 ଆମେ ଦେଖୁ କି ଏହି ଯେ ମହାନ ବାବିଲ ପତିତ ହେଲା ଏବଂ ଭୂତମାନଙ୍କ ବାସସ୍ଥାନରେ ପରିଣତ ହୋଇଛି। ପ୍ରତ୍ୟେକ ଖରାପ ଆତ୍ମା ପାଇଁ ଏକ କାରାଗାର। ତୁମର ଯାଦୁ ଦ୍ୱାରା ସମସ୍ତ ଦେଶ ପ୍ରତାରିତ ହେଲେ, ଏହିପରି ପ୍ରକାଶିତ ବାକ୍ୟ ତାର 8:2-8 ପାଉଛୁ। ତାଙ୍କ କୋପରୁ ମିଳୁଥିବା ଗୃଣ୍ୟ ଓ ବ୍ୟଭିଚାରର ଦ୍ରାକ୍ଷାରସରୁ ପୃଥିବୀବାସୀ ମନ୍ୟପାନ କଲେ, ପ୍ରକାଶିତ ବାକ୍ୟ ତାର 17:2-4-8-3। ପୃଥିବୀର ରାଜାମାନେ ତାଙ୍କ ସହିତ ବ୍ୟଭିଚାର କରନ୍ତି ବୋଲି ପ୍ରକାଶିତ ବାକ୍ୟ ତାର 8:3 କୁହାଯାଉଅଛି। ବନ୍ଧୁ, କି ପୃଥିବୀର ରାଜାମାନେ ତାଙ୍କ ସେହି କଥାରେ ତାଙ୍କ ସେହି ବାର୍ତ୍ତାରେ ବ୍ୟଭିଚାର କରନ୍ତି, ତାଙ୍କ ସହ ବ୍ୟଭିଚାର କରନ୍ତି ବୋଲି କହେ। ଏହାର ଅର୍ଥ ପଡ଼ିଥିବା ଅର୍ଥ ବାଇବଲ ସତ୍ୟ ଏବଂ ପ୍ରକୃତ ଈଶ୍ୱରଙ୍କ ଉପାସନା ଠାରୁ ଦୂରେଇ ରହିଛି, ଯେପରିକି ଦ୍ୱିତୀୟ ପିତର 3:17-18 ଆମେ ପାଉଛୁ। ତେଣୁ ଈଶ୍ୱର ବାବିଲକୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ଏକ, ଭୂତ ଆତ୍ମାମାନଙ୍କ ଆତ୍ମବାଦ ମାଧ୍ୟମରେ ମଧ୍ୟଭାଗକୁ ନିୟନ୍ତ୍ରଣ କରିବ, ଏବଂ 2, ମିଥ୍ୟା ଭୂତ ଆତ୍ମା ଦ୍ୱାରା ସମଗ୍ର ବିଶ୍ୱକୁ ପ୍ରତାରଣା କରିବା ପାଇଁ। ମିଥ୍ୟା ହେଉଛି ବାଇବଲରେ ଏକ ପ୍ରକାର ଘୃଣ୍ୟତ ବିଷୟ, ଯାହାକି ଯଦି ଆପଣ ପଢ଼ିବେ ହିତୋପଦେଶ 12:22 ଏହା କୁହାଯାଇଛି କି ମିଥ୍ୟା ହେଉଛି ବାଇବଲର ଏକ ପ୍ରକାର ଘୃଣାର ବିଷୟ। ବାବିଲର ମନ୍ଦ ଯେଉଁଥିରେ ମିଥ୍ୟା ଶିକ୍ଷା ଅଛି, ଯେଉଁମାନେ ଏହାକୁ ପିଉଛନ୍ତି ଏବଂ ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ମଦ୍ୟପାନ କରନ୍ତି, ଏହାର ବିପରୀତରେ ଚର୍ଚ୍ଚ ହେଉଛି ଖ୍ରୀଷ୍ଟଙ୍କ ବର। ପ୍ରକାଶିତ ବାକ୍ୟ 19:7-8 ଏପରି କହୁଅଛି, ଏବଂ ତାଙ୍କୁ ଭଲ ପାଆନ୍ତି ଏବଂ କେବଳ ତାଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି, ଯାହା ଯୀଶୁ କହିଥିଲେ ଯେ ତାହାଙ୍କ ଆଦେଶ ତାଙ୍କ ଆଜ୍ଞା ପାଳନ କରିବେ, ଏହିପରି 14:15। ଏହି ଯେ ସତ୍ୟ ମଣ୍ଡଳୀ ବା ଚର୍ଚ୍ଚ ଈଶ୍ୱରଙ୍କୁ ଆଜ୍ଞା ମାନନ୍ତି ଆଉ ତାଙ୍କ ଆଜ୍ଞା ପାଳନ କରନ୍ତି, ତାଙ୍କ ଆଜ୍ଞା ଅନୁସାରେ ସେମାନେ ଚାଲନ୍ତି, ଯେପରିକି ଯାକୁବ ତାର 4:4 ଆମେ ପାଉଛୁ, ତାଙ୍କ ସ୍ୱାମୀ ଯୀଶୁ ସେହି ମଣ୍ଡଳୀର ସ୍ୱାମୀ, ସେହି ଚର୍ଚ୍ଚର ସ୍ୱାମୀ ହେଉଛନ୍ତି ଯୀଶୁ। ଈଶ୍ୱରଙ୍କ ଠାରୁ ଦୂରେଇ ରହିବା ଏବଂ ତାଙ୍କ ସମର୍ଥନ ପାଇଁ ନାଗରିକ ସରକାର, ଚର୍ଚ୍ଚ ଏବଂ ରାଜ୍ୟର ଏକତା ସହିତ ଅନ୍ୟ ନୈତିକ ସମ୍ପର୍କ ସ୍ଥାପନ କରିଥିବାରୁ ଏଠାରେ ପୋପଙ୍କୁ ନିନ୍ଦା କରାଯାଇଛି। ଏହା ସହିତ ବାବିଲ ମନୁଷ୍ୟର ଆତ୍ମାରେ କାରବାର କରେ, ପ୍ରକାଶିତ 18:11-13। ଅତ ଏବେ ଈଶ୍ୱରଙ୍କ ମୂଲ୍ୟବାନ ସନ୍ତାନ ଅପେକ୍ଷା ଲୋକମାନଙ୍କୁ ଜାଣିବା ବାଣିଜ୍ୟ ଭଳି ବ୍ୟବହାର କରିବା ପାଇଁ ଈଶ୍ୱର ବାବିଲକୁ ନିନ୍ଦା କରୁଛନ୍ତି। ତାହେଲେ ବାବିଲ ଦ୍ରାକ୍ଷାରସରେ ଥିବା କେତେକ ମିଥ୍ୟା ଶିକ୍ଷା କ'ଣ ଯାହା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ମଦ୍ୟପାନ ଏବଂ ଦ୍ୱନ୍ଦ୍ୱରେ ପକାଇଥାଏ। ବନ୍ଧୁ, ଆଶ୍ଚର୍ଯ୍ୟର କଥା, ଆଜି ପ୍ରୋଟେଷ୍ଟାଣ୍ଟିଜମର କେତେକ ପ୍ରମୁଖ ତତ୍ତ୍ୱ ବାଇବଲରେ ଆଦ୍ୟ ମିଳୁନାହିଁ। ସେମାନଙ୍କୁ ରୋମନର ମଦରୁ ଚର୍ଚ୍ଚ ଦ୍ୱାରା ବା ରୋମନଙ୍କ ମାଆରୁ ଚର୍ଚ୍ଚ ଦ୍ୱାରା ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚକୁ ଅଣାଯାଇଥିଲା, ଯେଉଁମାନେ ସେମାନଙ୍କୁ ପୂଜା ପାଠରୁ ଗ୍ରହଣ କରିଥିଲେ। ଏହି ମିଥ୍ୟା ଶିକ୍ଷା ଗୁଡ଼ିକ ମଧ୍ୟରୁ କେତେକ ହେଉଛି ଏହା, ଈଶ୍ୱରଙ୍କ ନିୟମକୁ ସଂଶୋଧନ କରାଯାଇଛି କିମ୍ବା ରଦ୍ଦ କରାଯାଇଛି। ଈଶ୍ୱର ନିୟମ କଦାପି ପରିବର୍ତ୍ତନ କିମ୍ବା ରଦ୍ଦ ହୋଇପାରିବ ନାହିଁ ବୋଲି ଲୁକ 16:17 ଲେଖାଯାଇଛି। ମାତ୍ର ଏମାନେ କ'ଣ କରିଛନ୍ତି କି ଈଶ୍ୱରଙ୍କ ନିୟମକୁ ସଂଶୋଧନ ଆଉ ରଦ୍ଦ କରାଯାଇଛନ୍ତି। ଏହି ସତ୍ୟର ଶକ୍ତିଶାଳୀ ଭ୍ରମଣ ପାଇଁ ଆମେ ଦେଖିସାରିଛୁ। ଆତ୍ମା ଅମର ଅଟେ। ବାଇବଲ ପ୍ରାୟ 1000 ଥର ଆତ୍ମା ଏବଂ ଆତ୍ମା ବିଷୟରେ ଉଲ୍ଲେଖ କରାଯାଇଛି। ଥରେ ଅମର ବୋଲି କୁହାଯାଇ ନାହିଁ। ଲୋକମାନେ ମୃତ୍ୟୁ ଆୟୁବ 4:17 ଏବଂ ଯୀଶୁ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ କେହି ଅମରତା ଗ୍ରହଣ କରନ୍ତି ନାହିଁ। ଏହିପରି ପ୍ରଥମ କରନ୍ତି 15:51-54 ଆମେ ପାଉଅଛୁ। ଏହା ଏକ ଆଉ ଏକ ଉଦାହରଣ। ତାପରେ ଆମେ ଦେଖୁଛୁ ପାପୀମାନେ ନର୍କରେ ଅନନ୍ତ କାଳ ଜଳନ୍ତି, ଏହିପରି ସେମାନେ କହନ୍ତି। ବାଇବଲ ଶିକ୍ଷା ଦିଏ ଯେ ପାପୀମାନେ ଅଗ୍ନିରେ ଉଭୟ ପ୍ରାଣ ଓ ଶରୀରକୁ ଗ୍ରାସ କରିବେ। ମାଥ୍ୟୁ 10:28। ବାଇବଲରେ ଅନନ୍ତ ଯନ୍ତ୍ରଣା ନର୍କ ଦିଆଯାଏ ନାହିଁ ବୋଲି ବାଇବଲରେ ଆମେ ପାଉଛୁ। ତାପରେ ଆମେ ଦେଖୁଛୁ ବାପ୍ତିସ୍ମ ଦ୍ୱାରା ବାପ୍ତିସ୍ମ ଆବଶ୍ୟକ ନୁହେଁ। ବାପ୍ତିସ୍ମ ଦ୍ୱାରା ବାପ୍ତିସ୍ମ ହେଉଛି ଏକମାତ୍ର ବାପ୍ତିସ୍ମ ଯାହା ଶାସ୍ତ୍ର ଦ୍ୱାରା ସ୍ୱୀକୃତିତ୍ୱ ପ୍ରାପ୍ତ। ତାପରେ ସେମାନେ କହନ୍ତି ରବିବାର ହେଉଛି ଈଶ୍ୱରଙ୍କ ପବିତ୍ର ଦିନ। ପ୍ରଶ୍ନରେ ବାଇବଲ ଶିକ୍ଷା ଦିଆ ଯେ ପବିତ୍ର ଦିନ ହେଉଛି ସପ୍ତମ ଦିନ, ବିଶ୍ରାମ ଦିନ, ତାହା ହେଉଛି ଶନିବାର ଦିନ, ରବିବାର ଦିନ ନୁହେଁ। ବନ୍ଧୁ, ଏହି ଶିକ୍ଷା ଗୁଡ଼ାକ ଆମେ ଦେଖୁ ସେହି ଯେଉଁ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚରୁ ଆମେ ପାଉ। ଏହି ଚିନ୍ତାଧାରା ଏହା ଭାବିବା ଅତ୍ୟନ୍ତ ଚିନ୍ତାଜନକ ଯେ କେତେକ ଅଜଣାରେ ବାବିଲର ମଦ ପିଉଥିବେ। ବୋଧ ହୁଏ ଏହା ତୁମ ପାଇଁ ନୂଆ ଅଟେ। ଯଦି ଆଜି ଆପଣ ଏହି ସବୁ ଶୁଣୁଛନ୍ତି, ଏହି କଥା ଏହି ବାର୍ତ୍ତା ଶୁଣୁଛନ୍ତି, ତାହେଲେ ଆପଣ ମନକୁ ଟିକେ ଚିନ୍ତା କରନ୍ତୁ। ବାଇବଲରେ ଯାହା ଯାହା ଲେଖାଯାଇଛି ସେହି ବାଇବଲ ଅନୁସାରେ ସେମାନେ ଶିକ୍ଷା ଦେଉନାହାନ୍ତି, ଏଥି କାରଣରୁ ସେମାନେ ବାବିଲ। ତେବେ ଆପଣଙ୍କୁ ମାର୍ଗଦର୍ଶନ କରିବାକୁ ଈଶ୍ୱରଙ୍କୁ କୁହନ୍ତୁ ଏହିପରି ମାଥ୍ୟୁ 7:7-8 ଆମେ ପାଉଛୁ। କ'ଣ କୁହେ? ପବିତ୍ର ଶାସ୍ତ୍ର ଖୋଜ, ଆଉ ଯେବେ ଖୋଜିବେ ଆପଣ ସେହି ଯୀଶୁଙ୍କ ବିଷୟରେ ପାଇବେ ବୋଲି କୁହାଯାଉଛି। ପ୍ରେରିତ 16:17-11 ଆମେ ପ୍ରତିଜ୍ଞା କର ଯେ ତୁମେ ଯେଉଁଠାରେ ଯୀଶୁ ଆଗେଇ ନିଅ ତୁମେ ଅନୁସରଣ କରିବ ଏବଂ ସେ ତୁମକୁ ତ୍ରୁଟିରେ ଶେଷ ହେବାକୁ ଅନୁମତି ଦେବେ ନାହିଁ। ବନ୍ଧୁ, ସେହି ଯୀଶୁ ବହୁ ଶୀଘ୍ର ଆସିବେ। ଆପଣମାନେ କ'ଣ ପ୍ରସ୍ତୁତ ଅଛନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହୁଅଛି ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকনা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍ ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ ଆଉ ଡାଉନଲୋଡ୍ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଧନ୍ୟବାଦ
তুমি মো রাতি তুমি মো দিন তুমি মো লয় তুমি মো ধ্যান তুমি মো রাতি তুমি মো দিন তুমি মো লয় তুমি মো ধ্যান তুমি মো রাতি তুমি মো দিন তুমি মো ভাষা তুমি মো জ্ঞান তুমি মো আশা তুমি মো স্বপ্ন তুমি মো ভাষা তুমি মো জ্ঞান তুমি মো আশা তুমি মো স্বপ্ন তুমি মো রাতি তুমি মো দিন তুমি মো লয় তুমি মো ধ্যান তুমি মো রাতি তুমি মো দিন
ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ 1-800-833-2231 କିମ୍ବା bible@awr.org